ओम शांति ओम शांति। आज 18 मई 2025 आज अव्यक्त महावाक्य पुनरावृत्ति तारीख 25 मार्च 2005। मूल्य हेडिंग मास्टर ज्ञान सूर्य होई अनुभूतिर किरण विच्छुरित करी विधाता हुओ तपस्वी हुओ। मास्टर ज्ञान सूर्य होई अनुभूतिर किरण विच्छुरित करी विधाता हुओ तपस्वी हुओ। आज बाप दादा निजर चारिआडर होलीहंस पिलामानंक सहित होली पर्व पालन करिबा पई आसिछंति। पिलामाने मध्य स्नेहर डोरी रे बांधी होई होली पालन करिबा पई पहुंचि जाइछंति। मिलन करिबा पई केते स्नेहरे आसी पहुंचि जाइछंति। आज बाप दादा सबु पिलांकर भाग्य को देखुथिले केते बड़ भाग्य एमानंकु मिलिछि। जेतिकि होलीएस्ट अर्थात श्रेष्ठ पवित्र अटंति सेतिकी हाईएस्ट अर्थात सर्वोच्च मध्य अटंति। सारा कल्परे देख तुम मानकर भाग्य ठारु उच्च भाग्य आउ कहार भी नाही। जानी छना निज भाग्य को वर्तमान मध्य परमात्मा पालना परमात्मा शिक्षा एवं परमात्मा वरदान रे पालित हेउछ। भविष्यतरे मध्य विश्वर राज्य अधिकारी हेउछ एवं हेबा मध्य सुनिश्चित अटे निर्धार्य अटे एथिरे तुमर निश्चय मध्य अछि। ଏହାପରେ ପୁଣି ଯେତେବେଳେ ପୂଜ୍ୟ ହେଉଛ ସେତେବେଳେ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କ ଭଳି ବିଧିପୂର୍ବକ ପୂଜା ଆଉ କାହାର ବି ହେଉ ନାହିଁ। ତେଣୁ ବର୍ତ୍ତମାନ ଭବିଷ୍ୟତ ଏବଂ ପୂଜ୍ୟ ସ୍ୱରୂପରେ ମଧ୍ୟ ହାଇଏଷ୍ଟ ଅର୍ଥାତ୍ ଉଚ୍ଚରୁ ଉଚ୍ଚ ଅଟ। ତୁମମାନଙ୍କର ଜଡ଼ଚିତ୍ରର ମଧ୍ୟ ପ୍ରତ୍ୟେକ କର୍ମର ପୂଜା ହେଉଛି। ଦୁନିଆରେ ଆଜି ପର୍ଯ୍ୟନ୍ତ ଅନେକ ଧର୍ମ ପିତାମାନେ ଅନେକ ମହାତ୍ମାମାନେ ଜନ୍ମଗ୍ରହଣ କରିଯାଇଛନ୍ତି, କିନ୍ତୁ ଏଭଳି ବିଧିପୂର୍ବକ ପୂଜା କେବଳ ତୁମେ ଉଚ୍ଚରୁ ଉଚ୍ଚ ପରମାତ୍ମା ସନ୍ତାନମାନଙ୍କର ହିଁ ହେଉଛି। କାହିଁକି ନା ବର୍ତ୍ତମାନ ସମୟରେ ପ୍ରତ୍ୟେକ କର୍ମରେ କର୍ମଯୋଗୀ ହୋଇ କର୍ମ କରିବାର ବିଧିର ଫଳସ୍ୱରୂପ ପୂଜା ମଧ୍ୟ ବିଧିପୂର୍ବକ ହେଉଛି। ତେଣୁ ଏହି ସଙ୍ଗମ ସମୟର ପୁରୁଷାର୍ଥର ହିଁ ପ୍ରାରବ୍ଧ ପ୍ରାପ୍ତ ହେଉଛି। ତେବେ ଉଚ୍ଚରୁ ଉଚ୍ଚ ଭଗବାନ ତୁମମାନଙ୍କୁ ମଧ୍ୟ ଉଚ୍ଚରୁ ଉଚ୍ଚ ପ୍ରାପ୍ତି କରାଉଛନ୍ତି। ହୋଲି ଅର୍ଥାତ୍ ପବିତ୍ରତା। ତୁମେମାନେ ହୋଲିଏଷ୍ଟ ମଧ୍ୟ ଅଟ, ହାଇଏଷ୍ଟ ମଧ୍ୟ ଅଟ। ଏହି ବ୍ରାହ୍ମଣ ଜୀବନର ମୂଳଦୁଆ ହିଁ ପବିତ୍ରତା ଅଟେ। ସଂକଳ୍ପ ମାତ୍ରରେ ମଧ୍ୟ ଅପବିତ୍ରତା ଶ୍ରେଷ୍ଠ ହେବା ପାଇଁ ଦେବ ନାହିଁ। ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ, ପବିତ୍ରତା ହିଁ ସର୍ବପ୍ରାପ୍ତିର ଚାବିକାଠି। ସେଥିପାଇଁ ତୁମମାନଙ୍କର ସ୍ଲୋଗାନ ହେଲା ପବିତ୍ର ହୁଅ ଯୋଗୀ ହୁଅ, ଯାହାର ସ୍ମାରକୀ ହୋଲି ପର୍ବ ଅଟେ। ସେଥିରେ ମଧ୍ୟ ଦେଖ ପ୍ରଥମେ ଜଳାଇଥାନ୍ତି, ତାପରେ ପାଳନ କରନ୍ତି, ନ ଜଳାଇବା ପର୍ଯ୍ୟନ୍ତ ହୋଲି ପାଳନ କରନ୍ତି ନାହିଁ। ଅପବିତ୍ରତାକୁ ଜଳାଇଥାନ୍ତି, ତୁମେମାନେ ଯୋଗ ଅଗ୍ନି ଦ୍ୱାରା ଅପବିତ୍ରତାକୁ ଜଳାଉଛ, ଏହାର ସ୍ମାରକୀ ରୂପରେ ସେମାନେ ମଧ୍ୟ ନିଆଁରେ ଜଳାଉଛନ୍ତି ଏବଂ ଜଳାଇ ସାରିବା ପରେ ଯେତେବେଳେ ପବିତ୍ର ହୋଇଯାଉଛନ୍ତି ସେତେବେଳେ ଖୁସିର ସହିତ ହୋଲି ପାଳନ କରୁଛନ୍ତି ଏବଂ ପବିତ୍ର ହେବାର ସ୍ମାରକୀ ରୂପରେ ପରସ୍ପର ସହିତ ମିଳନ ମଧ୍ୟ କରୁଛନ୍ତି। କାହିଁକି ନା ତୁମେମାନେ ମଧ୍ୟ ଯେତେବେଳେ ଅପବିତ୍ରତାକୁ ଜଳାଇ ଦେଉଛ, ପରମାତ୍ମାଙ୍କର ସଙ୍ଗର ରଙ୍ଗରେ ଲାଲ ହୋଇଯାଉଛ, ସେତେବେଳେ ସର୍ବଆତ୍ମାଙ୍କ ପ୍ରତି ଶୁଭ ଭାବନା ଶୁଭ କାମନାର ମିଳନ ଉତ୍ସବ ପାଳନ କରୁଛ, ଏହାର ସ୍ମାରକୀ ରୂପରେ ସେମାନେ ମଧ୍ୟ ମଙ୍ଗଳ ମିଳନ ପାଳନ କରୁଛନ୍ତି। ସେଥିପାଇଁ ବାପ ଦାଦା ସବୁ ପିଲାଙ୍କୁ ଏହି ସ୍ମୃତି ଦେଉଛନ୍ତି ଯେ ସର୍ବଦା ପ୍ରତ୍ୟେକଙ୍କଠାରୁ ଆଶୀର୍ବାଦ ନିଅ ଏବଂ ଆଶୀର୍ବାଦ ଦିଅ। ନିଜର ଆଶୀର୍ବାଦର ଶୁଭ ଭାବନା ଦ୍ୱାରା ମଙ୍ଗଳ ମିଳନ କର। କାହିଁକି ନା ଯଦି କେହି ତୁମକୁ ବଦୁଆ ଅର୍ଥାତ୍ ଅଭିଶାପ ମଧ୍ୟ ଦେଉଛି ତେବେ ସେ ତ ଅପବିତ୍ରତା ଦ୍ୱାରା ବଶୀଭୂତ ଅଟେ। ପୁଣି ବି ଯଦି ତୁମେ ସେହି ବଦୁଆକୁ ମନ ଭିତରେ ରଖି ଦେଉଛ ତେବେ କଣ ଖୁସିରେ ରହିପାରୁଛ, ସୁଖୀ ହୋଇପାରୁଛ ନା? ବ୍ୟର୍ଥ ସଂକଳ୍ପର କାହିଁକି କ'ଣ କିପରି କିଏ ଏଭଳି ଦୁଃଖର ଅନୁଭବ କରୁଛ? ତେଣୁ ବଦୁଆ ଅର୍ଥାତ୍ ଅଭିଶାପକୁ ଗ୍ରହଣ କରିବା ଅର୍ଥ ନିଜକୁ ମଧ୍ୟ ଦୁଃଖ ଏବଂ ଅଶାନ୍ତିର ଅନୁଭବ କରାଇବା। ବାପ ଦାଦାଙ୍କର ଯେଉଁ ଶ୍ରୀମତ ରହିଛି ସୁଖ ଦିଅ ଏବଂ ସୁଖ ନିଅ, ସେହି ଶ୍ରୀମତର ମଧ୍ୟ ଉଲ୍ଲଂଘନ ହୋଇଯାଉଛି। ତେଣୁ ଏବେ ସବୁ ପିଲା ଦୁଆ ଦେବା ଏବଂ ଦୁଆ ନେବା ଶିଖିଗଲ ତ, ଶିଖିଲ ତ? ଆଉ ଗୋଟିଏ କଥା ହେଲା ପ୍ରତିଜ୍ଞା ଏବଂ ଦୃଢ଼ତା। ଦୃଢ଼ତା ପୂର୍ବକ ପ୍ରତିଜ୍ଞା କର, ମୁଁ ସମସ୍ତଙ୍କୁ ସୁଖ ଦେବି ଏବଂ ସୁଖ ନେବି, ଦୁଆ ନେବି ଏବଂ ଦୁଆ ଦେବି। ପ୍ରତିଜ୍ଞା କରିଲ ତ? ସାହସ ଅଛି ତ? ଯେଉଁମାନଙ୍କ ଭିତରେ ସାହସ ଅଛି ଆଜିଠାରୁ ଦୃଢ଼ତାର ସହିତ ସଂକଳ୍ପ କରୁଛନ୍ତି ଦୁଆ ଦେବୁ ଏବଂ ଦୁଆ ନେବୁ, ସେମାନେ ହାତ ଉଠାଅ। ପକ୍କା ପକ୍କା, କେବେ ବି କଞ୍ଚା ହେବ ନାହିଁ। ଯଦି କଞ୍ଚା ହୋଇ ରହିଯିବ ତେବେ କଞ୍ଚା ଫଳକୁ ଚଢ଼େଇମାନେ ଖାଇଯାଆନ୍ତି। ତେଣୁ ଦୃଢ଼ତା ସଫଳତାର ଚାବି ଅଟେ। କ'ଣ ସମସ୍ତଙ୍କ ପାଖରେ ଚାବି ଅଛି ତ? ଅଛି ଚାବି? ଚାବି ଠିକ୍ଠାକ୍ ଅଛି ତ? ମାୟା ଚୋରି କରି ନେଉନାହିଁ ତ? ତାର ମଧ୍ୟ ଚାବି ପ୍ରତି ବହୁତ ସ୍ନେହ ଅଛି। ସର୍ବଦା ଦୃଢ଼ ସଂକଳ୍ପର ସହିତ ଏହି ସଂକଳ୍ପକୁ ଜାଗ୍ରତ ରଖ। ସୁପ୍ତ ନୁହେଁ, ଜାଗ୍ରତ। ଏହି ସଂକଳ୍ପ ଜାଗ୍ରତ କର ଯେ ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡ଼ିବ ଏବଂ ହେବ ସୁନିଶ୍ଚିତ, ହୋଇ କରି ହିଁ ରହିଛି। ଏହାକୁ କୁହାଯାଏ ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମା। ଡ୍ରାମାରେ ବିଜୟ ନିର୍ଦ୍ଧାର୍ଯ୍ୟ ଅଟେ, କେବଳ ପୁନରାବୃତ୍ତି କରିବାକୁ ହେବ। ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ତିଆରି ହୋଇ ରହିଛି, ପୁଣି ଥରେ ତାକୁ ଦୋହରାଇବାକୁ ହେବ। କ'ଣ ମୁସ୍କିଲ ଅଟେ କି? କେବେ କେବେ ମୁସ୍କିଲ ହୋଇଯାଉଛି, ତେବେ ଏହା ମୁସ୍କିଲ କାହିଁକି ହେଉଛି? ତୁମେ ନିଜେ ନିଜେ ହିଁ ସହଜକୁ ମୁସ୍କିଲ କରିଦେଉଛ। ଗୋଟିଏ ଛୋଟିଆ ଭୁଲଟିଏ କରିଦେଉଛ, ଜାଣିଛ କେଉଁ ଭୁଲଟି କରୁଛ? ବାପଦାଦାଙ୍କୁ ସେହି ସମୟରେ ପିଲାମାନଙ୍କ ଉପରେ ଦୟା କ'ଣ କହିବୁ, ବହୁତ ସ୍ନେହ ଆସିଥାଏ। କେଉଁଭଳି ସ୍ନେହ ଆସିଥାଏ? ଗୋଟିଏ ପଟେ କହୁଛ, ବାବା ଆମ ସହିତ ଏକାଠି ଅଛନ୍ତି, ସାଥିରେ ବି ନୁହେଁ ଏକାଠି ଯୁଗଳ ରୂପରେ ଅଛନ୍ତି। ତେବେ କ'ଣ ବାବା ଯୁଗଳ ଅଟନ୍ତି ତ? ଡବଲ ବିଦେଶୀମାନେ କ'ଣ କହୁଛ, ବାବା ଯୁଗଳ ଅଟନ୍ତି? ପଛବାଲା କ'ଣ କହୁଛ? ଗ୍ୟାଲେରୀବାଲା କ'ଣ କହୁଛ, ବାବା ଯୁଗଳ ରୂପରେ ଅଛନ୍ତି? ଆଚ୍ଛା, ଆଜି ତ ବାପଦାଦାଙ୍କୁ ସମାଚାର ମିଳିଛି ଯେ ମଧୁବନ ନିବାସୀ ପାଣ୍ଡବ ଭବନ, ଜ୍ଞାନ ସରୋବର ଅର୍ଥାତ୍ ଶାନ୍ତିବନ ନିବାସୀ ଏବଂ ଏଠିକାବାଲା ମଧ୍ୟ ଅଲଗା ହଲ୍ରେ ବସି ମୁରଲି ଶୁଣୁଛନ୍ତି। ଏବେ ସେମାନଙ୍କୁ ମଧ୍ୟ ବାପଦାଦା ପଚାରୁଛନ୍ତି ଯେ ବାପଦାଦା ତୁମ ସହିତ କମ୍ବାଇନ୍ଡ ଅର୍ଥାତ୍ ଯୁଗଳ ଅଟନ୍ତି? ହାତ ଉଠାଉଛନ୍ତି। ଯଦି ସର୍ବଶକ୍ତିବାନ ବାପଦାଦା କମ୍ବାଇନ୍ଡ ଅଟନ୍ତି, ପୁଣି ତୁମେ ଏକୁଟିଆ କାହିଁକି ହୋଇଯାଉଛ? ଯଦି ବି ତୁମେ ଦୁର୍ବଳ ଅଟ, ତେବେ ବାପଦାଦା ତ ସର୍ବଶକ୍ତିବାନ ଅଟନ୍ତି ନା? ତୁମେ ଏକୁଟିଆ ହୋଇଯାଉଛ, ସେଥିପାଇଁ ଦୁର୍ବଳ ହୋଇଯାଉଛ। ତେଣୁ ସର୍ବଦା କମ୍ବାଇନ୍ଡ ସ୍ୱରୂପରେ ରୁହ। ବାପଦାଦା ସବୁ ପିଲାଙ୍କର ସବୁ ସମୟର ସହଯୋଗୀ ଅଟନ୍ତି, ନଚେତ୍ ଶିବ ବାବା ପରମଧାମରୁ କାହିଁକି ଆସିଛନ୍ତି? ପିଲାମାନଙ୍କର ସହଯୋଗୀ ହେବା ପାଇଁ ହିଁ ଆସିଛନ୍ତି। ଦେଖ, ବ୍ରହ୍ମା ବାବା ମଧ୍ୟ ବ୍ୟକ୍ତରୁ ଅବ୍ୟକ୍ତ କ'ଣ ପାଇଁ ହେଲେ? ସାକାର ଶରୀରଧାରୀ ଅପେକ୍ଷା ଅବ୍ୟକ୍ତ ରୂପରେ ଅଧିକରୁ ଅଧିକ ସହଯୋଗ ଦେଇପାରିବେ। ତେଣୁ ବାପଦାଦା ଯେହେତୁ ସହଯୋଗ ଦେବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି, ତେବେ ତୁମେମାନେ ଏକୁଟିଆ କାହିଁକି ହେଉଛ? ମେହନତ କରିବାରେ କାହିଁକି ଲାଗି ପଡୁଛ? 63 ଜନ୍ମ ତ ମେହନତ କରିଛ ନା? କ'ଣ ସେହି ମେହନତ କରିବାର ସଂସ୍କାର ଏବେ ବି ଆକର୍ଷିତ କରୁଛି କି? ଏବେ ମହବତରେ ଅର୍ଥାତ୍ ପ୍ରଭୁ ପ୍ରେମରେ ବୁଡ଼ି ରୁହ, ଲଭରେ ଲିନ୍ ରୁହ, ତେବେ ମହବତ ମେହନତରୁ ମୁକ୍ତ କରାଇଦେବ। କ'ଣ ମେହନତ କରିବାକୁ ଭଲ ଲାଗୁଛି କି? କ'ଣ ଅଭ୍ୟାସର ବଶୀଭୂତ ହୋଇଯାଇଛ? ତୁମେମାନେ ତ ସହଜ ଯୋଗୀ ଅଟ। ବାପଦାଦା ପରମଧାମରୁ ତୁମମାନଙ୍କ ପାଇଁ ଏକ ବିଶେଷ ଉପହାର ଆଣିଛନ୍ତି, ଜାଣିଛ ତାହା କ'ଣ? ହାତ ପାପୁଲିରେ ସ୍ୱର୍ଗ ଦୁନିଆ ନେଇ ଆସିଛନ୍ତି। ତୁମମାନଙ୍କର ଗୋଟିଏ ଚିତ୍ର ମଧ୍ୟ ଅଛି ନା? ପିଲାମାନଙ୍କ ପାଇଁ ସାଥିରେ ରାଜ୍ୟ ଭାଗ୍ୟ ନେଇ ଆସିଛନ୍ତି। ସେଥିପାଇଁ ବାପଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁନାହିଁ। ବାପଦାଦା ପ୍ରତ୍ୟେକ ସନ୍ତାନକୁ ମେହନତରୁ ମୁକ୍ତ, ମହବତରେ ମଗନ ଦେଖିବାକୁ ଚାହୁଁଛନ୍ତି। ତେବେ ମେହନତ ବା ମାୟାର ଯୁଦ୍ଧଠାରୁ ମୁକ୍ତ ହେବା ପାଇଁ ଆଜି ସଂକଳ୍ପ ଦ୍ୱାରା ହୋଲି ଜଳାଇବା। ଜଳାଇବା ତ, ଜଳାଇବାର ଅର୍ଥ ହେଲା ଚିହ୍ନ ବର୍ଣ୍ଣ ସମାପ୍ତ ହେବା। କୌଣସି ଜିନିଷକୁ ଜଳାଇ ଦେବା ପରେ ତାର ଚିହ୍ନ ବର୍ଣ୍ଣ ସମାପ୍ତ ହୋଇଯାଉଛି ନା? ତେବେ ଏହିଭଳି ହୋଲି ପାଳନ କରିବା। ହାତ ତ ସମସ୍ତେ ହଲାଉଛ, ବାପଦାଦା ପିଲାମାନଙ୍କର ହାତକୁ ଦେଖି ଖୁସି ହେଉଛନ୍ତି, କିନ୍ତୁ ପୁଣି କିନ୍ତୁ ମଧ୍ୟ ଅଛି। ତେବେ ସେହି କିନ୍ତୁଟି କ'ଣ କହିବୁ? ମନର ହାତ ହଲାଅ। ଏହି ସ୍ଥୂଳ ହାତ ହଲାଇ ଦେବା ତ ବହୁତ ସହଜ। ଯଦି ମନ ମାନିଗଲା ଯେ ମୋତେ କରିବାକୁ ହିଁ ହେବ, ତେବେ ତ ଜାଣ ହୋଇ କରି ହିଁ ରହିଛି। ନୂଆ ନୂଆ ପିଲାମାନେ ମଧ୍ୟ ବହୁତ ଆସିଛନ୍ତି। ଯେଉଁମାନେ ପ୍ରଥମ ଥର ମିଳନ କରିବା ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ। ଡବଲ ବିଦେଶୀମାନଙ୍କ ଭିତରେ ମଧ୍ୟ ନୂଆମାନେ ଅଛନ୍ତି। ଆଜି ଯେଉଁମାନେ ବି ପ୍ରଥମ ଥର ପାଇଁ ଆସିଛନ୍ତି, ବାପଦାଦା ସେହିମାନଙ୍କୁ ବିଶେଷ କରି ନିଜର ଭାଗ୍ୟ ଜମା କରିବାର ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ଏହି ଅଭିନନ୍ଦନକୁ ସର୍ବଦା ସ୍ମୃତିରେ ରଖିଥିବ ଏବଂ ଏବେ ମଧ୍ୟ ସମସ୍ତଙ୍କୁ ଲାଷ୍ଟ ସୋ ଫାଷ୍ଟ ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥୀ ହେବାର ସୁଯୋଗ ଅଛି, କାହିଁକିନା ଅନ୍ତିମ ଫଳାଫଳ ଏବେ ଶୁଣାଯାଇ ନାହିଁ। ତେଣୁ ଶେଷରେ ଆସିବାବାଲା ମଧ୍ୟ ପୂର୍ବରୁ ଆସିବାବାଲାଙ୍କଠାରୁ ତୀବ୍ର ପୁରୁଷାର୍ଥ ଦ୍ୱାରା ପ୍ରଥମ ନମ୍ବରରେ ଆସିପାରିବେ। ସୁଯୋଗ ଅଛି, ଯାଇପାରିବ। ତେଣୁ ସର୍ବଦା ଏହି ଲକ୍ଷ୍ୟ ରଖିଥାଅ ଯେ ମୋତେ ଅର୍ଥାତ୍ ମୁଁ ଆତ୍ମାକୁ ତୀବ୍ର ପୁରୁଷାର୍ଥ କରିବାକୁ ହେବ ଏବଂ ଫାର୍ଷ୍ଟ କ୍ଲାସରେ ଆସିବାକୁ ହିଁ ହେବ। ହଁ, ଭିଆଇପି ମାନେ ବହୁତ ଆସିଛନ୍ତି ନା, ପଦବୀ ହିସାବରେ ତ ଭିଆଇପି ଅଟନ୍ତି ନା। ତେବେ ଯେଉଁ ସବୁ ଭିଆଇପି ମାନେ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ। ପ୍ରାୟ 150 ଜଣ ପାଖାପାଖି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନେ ବାପଦାଦାଙ୍କ ସମ୍ମୁଖରେ ବସିଛନ୍ତି। ୱେଲକମ୍, ନିଜର ଘରକୁ ଆସିବାର ୱେଲକମ୍, ସ୍ୱାଗତମ୍। ଆସିଛ, ବହୁତ ଭଲ କରିଛ। ଏବେ ତ ପରିଚୟ ଦେବା ପାଇଁ ଭିଆଇପି କୁହାଯାଉଛି, କିନ୍ତୁ ଏବେ ତୁମମାନଙ୍କୁ ଭିଭିଭିଆଇପି ହେବାର ଅଛି। ଦେଖ, ତୁମମାନଙ୍କର ଜଡ଼ଚିତ୍ର ଦେବୀ ଦେବତାମାନେ ଭିଭିଆଇପି ଅଟନ୍ତି ନା, ତେଣୁ ତୁମମାନଙ୍କୁ ମଧ୍ୟ ନିଜର ପୂର୍ବଜମାନଙ୍କ ଭଳି ହେବାକୁ ହିଁ ପଡ଼ିବ। ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି, ସମ୍ବନ୍ଧରେ ତ ଆସିଗଲ ନା, ତେଣୁ ଯେଉଁ ଭିଆଇପି ମାନେ ଆସିଛନ୍ତି ସମସ୍ତେ ଉଠନ୍ତୁ। ବସି ବସି ଥକି ଯାଇଥିବ ନା, ତେଣୁ କିଛି ସମୟ ପାଇଁ ଉଠ। ଛା, ବର୍ତ୍ତମାନ ସମୟରେ ବାପଦାଦା ଦୁଇଟି କଥା ଉପରେ ବାରମ୍ବାର ଧ୍ୟାନ ଆକର୍ଷଣ କରାଉଛନ୍ତି। ଗୋଟିଏ ହେଲା ଷ୍ଟପ୍, ଅର୍ଥାତ୍ ବିନ୍ଦୁ ଲଗାଅ, ପଏଣ୍ଟ ଲଗାଅ। ଦ୍ୱିତୀୟରେ ଷ୍ଟକ୍ ଜମା କର। ଦୁଇଟି ଯାକ ଜରୁରୀ ଅଟେ। ବିଶେଷ କରି ତିନୋଟି ସମ୍ପତ୍ତି ଜମା କର। ଗୋଟିଏ ହେଲା ନିଜର ପୁରୁଷାର୍ଥର ପ୍ରାରବ୍ଧ, ଅର୍ଥାତ୍ ପ୍ରତ୍ୟକ୍ଷ ଫଳ, ତାକୁ ଜମା କର। ଦ୍ୱିତୀୟରେ ସର୍ବଦା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା। କେବଳ ସନ୍ତୁଷ୍ଟ ରହିଲେ ହେବ ନାହିଁ, କରିବାକୁ ମଧ୍ୟ ପଡ଼ିବ। ତାର ଫଳସ୍ୱରୂପ ଆଶୀର୍ବାଦ ମଧ୍ୟ ଜମା କର। ଆଶୀର୍ବାଦର ଖାତା ମଧ୍ୟ କେବେ କେବେ କେହି କେହି ଜମା କରୁଛନ୍ତି, କିନ୍ତୁ ଚାଲୁ ଚାଲୁ କୌଣସି ନା କୌଣସି ଛୋଟମୋଟ କଥାରେ ଦ୍ୱନ୍ଦ୍ୱରେ ପଡ଼ି ଶକ୍ତିହୀନ ହୋଇ ଜମା କରିଥିବା ସମ୍ପତ୍ତିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇ ଦେଉଛନ୍ତି। ତେଣୁ ଆଶୀର୍ବାଦର ଖାତା ମଧ୍ୟ ଜମା ହେବା ଦରକାର। ତାହାର ବିଧି ହେଲା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା। ତୃତୀୟରେ ହେଲା ସେବା ଦ୍ୱାରା ସେବାର ଫଳ ଜମା କରିବା ବା ସମ୍ପତ୍ତି ଜମା କରିବା। ତା ସହିତ ସେବା କରିବାରେ ମଧ୍ୟ ବିଶେଷ କରି ନିମିତ୍ତ ଭାବ, ନିର୍ମଳ ଭାବ ଏବଂ ନିର୍ମଳ ବାଣୀ। ବେହଦର ସେବା, ମୋର ସେବା ନୁହେଁ ବାବାଙ୍କର ସେବା। ବାବା କରାବନ ହାର, ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ ମୁଁ କରନହାର, ଅର୍ଥାତ୍ କର୍ମକର୍ତ୍ତା ଦ୍ୱାରା ସେବା କରାଉଛନ୍ତି। ଏହା ହିଁ ହେଉଛି ବେହଦର ସେବା। ଏହି ତିନୋଟି ଯାକ ଖାତାକୁ ଚେକ୍ କର। ତିନୋଟି ଯାକ ଖାତା ଜମା ହେଉଛି ତ ତୁମ ଭିତରେ ମୋର ପଣିଆର ଅଭାବ ହେବା ଦରକାର, ଇଚ୍ଛା ମାତ୍ରର ଅବିଦ୍ୟା। ଭାବୁଛ ନା ଏହି ବର୍ଷ କ'ଣ କ'ଣ ସବୁ କରିବୁ? ସିଜିନ୍ ତ ଶେଷ ହେବାକୁ ଯାଉଛି, ଏବେ 6 ମାସ ପର୍ଯ୍ୟନ୍ତ କ'ଣ କରିବ? ଗୋଟିଏ ହେଲା ଖାତାଗୁଡ଼ିକୁ ଜମା କରିବ ଏବଂ ତାକୁ ଭଲ ଭାବରେ ଚେକ୍ କରିବ, କେଉଁ କୋଣରେ କୌଣସି ବିନାଶୀ ଇଚ୍ଛା ରହିଯାଇ ନାହିଁ ତ, ମୁଁ ଏବଂ ମୋର ପଣିଆ ନାହିଁ ତ, ମୁଁ ନେବତା ନୁହେଁ ତ, ଏବେ ବିଧାତା ହୋଇ ନେବତା ନୁହେଁ, ବିଧାତା ହୁଅ। ନା ନାମ, ନା ମାନ ସମ୍ମାନ, ନା ସ୍ୱାଭିମାନ, କେଉଁଥିରେ ବି ନେବତା ନୁହେଁ, ଦାତା ହୁଅ, ବିଧାତା ହୁଅ। ଏବେ ତ ଦୁଃଖ ବହୁତ ବହୁତ ବଢ଼ି ଚାଲିଛି ଏବଂ ବଢ଼ିବ ମଧ୍ୟ। ସେଥିପାଇଁ ମାଷ୍ଟର ସୂର୍ଯ୍ୟ ହୋଇ ଅନୁଭୂତିର କିରଣ ବିଚ୍ଛୁରିତ କର। ସୂର୍ଯ୍ୟ ଯେପରି ଏକା ସମୟରେ କେତେଗୁଡ଼ିଏ ପ୍ରାପ୍ତି କରାଇ ପାରୁଛି, ଗୋଟିଏ ପ୍ରକାରର ପ୍ରାପ୍ତି କରାଉନାହିଁ, କେବଳ ଆଲୋକ ଦେଉନାହିଁ, ଶକ୍ତି ମଧ୍ୟ ଦେଉଛି ଏବଂ ଅନେକ ପ୍ରକାରର ପ୍ରାପ୍ତି କରାଇ ପାରୁଛି, ସେହିପରି ତୁମେମାନେ ମଧ୍ୟ ଏହି 6 ମାସ ଭିତରେ ଜ୍ଞାନ ସୂର୍ଯ୍ୟ ହୋଇ ସୁଖର, ଖୁସିର, ଶାନ୍ତିର, ସହଯୋଗର କିରଣ ବିଚ୍ଛୁରିତ କର, ଅନୁଭୂତି କରାଅ। ତୁମମାନଙ୍କର ଚେହେରାକୁ ଦେଖିବା ମାତ୍ରେ ଦୁଃଖର ଲହଡ଼ି ଭିତରେ ମଧ୍ୟ ଅତି କମରେ ଟିକିଏ ହସ ତ ବାହାରୁ, ତୁମମାନଙ୍କର ଦୃଷ୍ଟି ଦ୍ୱାରା ସେମାନଙ୍କୁ ସାହସ ମିଳିଯାଉ। ତେବେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ବିଧାତା ହେବାକୁ ପଡ଼ିବ, ତପସ୍ୱୀ ହେବାକୁ ପଡ଼ିବ। ଏଭଳି ତପସ୍ୟା କର ଯାହାକି ତପସ୍ୟାର ଜ୍ୱାଳା କୌଣସି ନା କୌଣସି ଅନୁଭୂତି କରାଇ ପାରୁଥିବ। କେବଳ ତୁମର ବାଣୀ ନ ଶୁଣନ୍ତୁ, ଅନୁଭୂତି ମଧ୍ୟ କରନ୍ତୁ, କାହିଁକି ନା ଅନୁଭୂତି ଅମର ହୋଇଥାଏ। କେବଳ ବାଣୀ କିଛି ସମୟ ପାଇଁ ଭଲ ଲାଗିବ, କିନ୍ତୁ ସର୍ବଦା ମନେ ରହିବ ନାହିଁ। ସେଥିପାଇଁ ଅନୁଭବ କର, ଅଧିକାରୀ ହୋଇ ଅନୁଭବ କରାଅ। ଯେଉଁମାନେ ବି ତୁମର ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ନିଜର ସହଯୋଗ ଦ୍ୱାରା ହେଉ ବା ବାପଦାଦାଙ୍କ ସହିତ ସମ୍ବନ୍ଧ ଯୋଡ଼ିବା ଦ୍ୱାରା ହେଉ ସାହସ ଏବଂ ଉମଙ୍ଗ ଉତ୍ସାହ ପ୍ରାପ୍ତ କରାଅ। ଅଧିକ ମେହନତ କରାଅ ନାହିଁ, ନା ନିଜେ ମେହନତ କର, ନା ଅନ୍ୟମାନଙ୍କୁ କରାଅ, ନିମିତ୍ତ ଅଟ ନା। ତେଣୁ ଏଭଳି ଉମଙ୍ଗ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କର ଯାହାକି ଗମ୍ଭୀର ଅର୍ଥାତ୍ ଉଦାସ ରହୁଥିବା ଆତ୍ମା ମଧ୍ୟ ଉମଙ୍ଗ ଉତ୍ସାହରେ ଆସିଯିବ, ଖୁସିରେ ତାର ମନ ନାଚିବାରେ ଲାଗିପଡ଼ୁ। ଶୁଣିଲ ତ କ'ଣ କରିବ, ଦେଖିବା ଫଳାଫଳ କ'ଣ ହେଉଛି, କେଉଁ ସ୍ଥାନ କେତେ ଆତ୍ମାକୁ ଦୃଢ଼ ଅର୍ଥାତ୍ ପକ୍କା କରୁଛି, ନିଜେ ମଧ୍ୟ କେତେ ପକ୍କା ହୋଇଯାଇଛନ୍ତି ଏବଂ କେତେ ଜଣକୁ ପକ୍କା କରିଦେଇଛନ୍ତି। ସାଧାରଣ ସମାଚାରଗୁଡ଼ିକୁ ଦେଖାଯିବ ନାହିଁ, କିଛି ଭୁଲ କରିନାହୁଁ, ମିଛ କଥା କହିନାହୁଁ, କୌଣସି ବିକର୍ମ କରିନାହୁଁ, କିନ୍ତୁ କେତେ ଆତ୍ମାକୁ ଉମଙ୍ଗ ଉତ୍ସାହରେ ଆଣିଛୁ, ଅନୁଭୂତି କରାଇଛୁ, ଦୃଢ଼ତା ରୂପୀ ଚାବି ଦେଇଛୁ, କେବଳ ଏହି କଥା ହିଁ ଦେଖିବୁ। ଠିକ୍ ଅଛି ନା, କରିବାକୁ ହିଁ ହେବ ନା, ତୁମେ କରିବ ନାହିଁ ତ ଆଉ କିଏ କରିବ, କ'ଣ ପଛରେ ଆସିବାବାଲା କରିବେ। ତୁମେମାନେ ହିଁ କଳ୍ପ କଳ୍ପ ବାବାଙ୍କ ଦ୍ୱାରା ଅଧିକାରୀ ହୋଇଥିଲ, ଏବେ ମଧ୍ୟ ଅଟ ଏବଂ ପ୍ରତି କଳ୍ପରେ ହେବ। ଏହିଭଳି ଦୃଢ଼ତା ପୂର୍ବକ ପିଲାମାନଙ୍କର ସଂଗଠନକୁ ବାପଦାଦା ନିଶ୍ଚିତ ଦେଖିବେ। ଠିକ୍ ଅଛି ନା, ହାତ ଉଠାଅ, ହେବାକୁ ହିଁ ପଡ଼ିବ, ମନର ହାତ ଉଠାଅ, ଦୃଢ଼ ନିଶ୍ଚୟର ହାତ ଉଠାଅ। ଏଠାରେ ତ ସମସ୍ତେ ପାସ୍ ହୋଇଗଲ, କ'ଣ ପାସ୍ ଅଟ ତ, ଆଚ୍ଛା ଚାରିଆଡ଼ର ହୃଦୟ ସିଂହାସନ ଅଧିକାରୀ, ପିଲାମାନଙ୍କୁ ଦୂରରେ ଥିଲେ ମଧ୍ୟ ପରମାତ୍ମା ସ୍ନେହର ଅନୁଭବ କରୁଥିବା ପିଲାମାନଙ୍କୁ ସର୍ବଦା ହୋଲି ଅର୍ଥାତ୍ ପବିତ୍ରତାର ମୂଳଦୁଆକୁ ମଜବୁତ କରୁଥିବା, ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତାର ଅଂଶ ମାତ୍ର ଠାରୁ ଦୂରରେ ରହୁଥିବା ମହାବୀର ମହାବୀରିଣୀ ପିଲାମାନଙ୍କୁ ସର୍ବଦା ନିଜର ଜମାର ଖାତାରେ ଜମା କରି ଚାଲିଥିବା ସମ୍ପନ୍ନ ପିଲାମାନଙ୍କୁ ସର୍ବଦା ସନ୍ତୁଷ୍ଟମଣି ହୋଇ ନିଜେ ସନ୍ତୁଷ୍ଟ ରହୁଥିବା ଏବଂ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରୁଥିବା ବାବାଙ୍କ ସମାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଶୁଭ ଆଶୀର୍ବାଦ ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ପିଲାମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ଦାଦିମାନଙ୍କ ସହିତ, ଦାଦିମାନେ ତ ଗୁରୁ ଭାଇ ଅଟନ୍ତି ନା, ତେଣୁ ସାଥିରେ ବସ, ଭାଇ ତ ସାଥିରେ ବସିଥାଏ ନା, ବହୁତ ଭଲ। ବାପଦାଦା ପ୍ରତିଦିନ ସ୍ନେହର ମାଲିସ କରୁଛନ୍ତି, ନିମିତ୍ତ ଅଟ ନା, ଏହି ମାଲିସ ହିଁ ତୁମମାନଙ୍କୁ ଚଳାଉଛି, ଏହା ତ ବହୁତ ଭଲ କଥା, ଯାହାକି ତୁମମାନଙ୍କୁ ଦୃଷ୍ଟାନ୍ତ ରୂପରେ ଦେଖି ସମସ୍ତଙ୍କ ଭିତରେ ସାହସ ଆସିଯାଉଛି। ନିମିତ୍ତ ହୋଇଥିବା ଦାଦିମାନଙ୍କ ଭଳି ସେବାରେ ନିମିତ୍ତ ଭାବ ରଖି ଆଗକୁ ବଢ଼ିବାକୁ ହେବ, ଏହା ମଧ୍ୟ ବହୁତ ଭଲ କଥା, ଯାହାକି ତୁମମାନଙ୍କର ଯେଉଁଭଳି ପକ୍କା ନିଶ୍ଚୟ ରହିଛି, ନିର୍ଦ୍ଦେଶକର୍ତ୍ତା ବାବା ହିଁ କରାଉଛନ୍ତି, ସାଥିରେ ରହି ଚଲାଉଛନ୍ତି, ଏହିଭଳି ନିମିତ୍ତ ଭାବ ହିଁ ସେବା କରାଉଛି। କ'ଣ ମୁଁ ପଣିଆ ଅଛି କି, ଟିକିଏ ବି ମୁଁ ପଣିଆ ଆସୁଛି କି, ବହୁତ ଭଲ, ସାରା ବିଶ୍ୱ ସମ୍ମୁଖରେ ନିମିତ୍ତ ରୂପରେ ଦୃଷ୍ଟାନ୍ତ ଅଟନା। ତେଣୁ ବାପଦାଦା ମଧ୍ୟ ସର୍ବଦା ବିଶେଷ ସ୍ନେହ ସହିତ ଆଶୀର୍ବାଦ ଦେଇ ଚାଲିଛନ୍ତି। ଆଚ୍ଛା ବହୁତ ପିଲା ଆସିଛନ୍ତି, ଏହା ତ ଭଲ କଥା ନା, ଲାଷ୍ଟ ପାଳି ଫାଷ୍ଟ ହୋଇଗଲା। ଆଚ୍ଛା ଡବଲ ବିଦେଶୀ ମୁଖ୍ୟ ମୁଖ୍ୟ ଟିଚରମାନଙ୍କ ସହିତ ସମସ୍ତେ ମିଶି ସମସ୍ତଙ୍କର ପାଳନ କରିବାର ନିମିତ୍ତ ହେଉଛ, ଏହା ବହୁତ ଭଲ ପାଠ କରୁଛ, ନିଜେ ମଧ୍ୟ ତାଜା ହୋଇଯାଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଜା କରିଦେଉଛ, ବହୁତ ଭଲ ପ୍ରୋଗ୍ରାମ କରୁଛ, ବାପଦାଦାଙ୍କୁ ପସନ୍ଦ ଅଟେ, ନିଜେ ଯଦି ତାଜା ହୋଇଥିବ ତେବେ ତ ଅନ୍ୟମାନଙ୍କୁ କରିପାରିବ ନା, ବହୁତ ଭଲ। ସମସ୍ତେ ଭଲ ସତେଜତାର ସହିତ ଅନୁଭବ କରିଲେ, ବାପଦାଦା ଖୁସି ଅଛନ୍ତି, ବହୁତ ଭଲ। ଓମ୍ ଶାନ୍ତି। ଆଜି ବାବାଙ୍କର ବରଦାନ, ନଲେଜଫୁଲ ସ୍ଥିତି ଦ୍ୱାରା ପରିସ୍ଥିତିଗୁଡ଼ିକୁ ଅତିକ୍ରମ କରୁଥିବା ଅଙ୍ଗଦ ସମାନ ଅଚଳ ଅଟଳ ହୁଅ। ନଲେଜଫୁଲ ସ୍ଥିତି ଦ୍ୱାରା ପରିସ୍ଥିତିଗୁଡ଼ିକୁ ଅତିକ୍ରମ କରୁଥିବା ଅଙ୍ଗଦ ସମାନ ଅଚଳ ଅଟଳ ହୁଅ। ରାବଣ ରାଜ୍ୟର କୌଣସି ବି ପରିସ୍ଥିତି ବା ବ୍ୟକ୍ତି ଟିକେ ବି ସଂକଳ୍ପ ରୂପରେ ମଧ୍ୟ ହଲଚଲ କରି ନ ପାରୁ, ଏହିଭଳି ଅଚଳ ଅଟଳ ଭବର ବରଦାନୀ ହୁଅ। କାହିଁକିନା କୌଣସି ବି ବିଘ୍ନ ତଳକୁ ଖସାଇବା ପାଇଁ ନୁହେଁ, ବରଂ ମଜବୁତ କରିବା ପାଇଁ ଆସିଥାଏ। ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଆତ୍ମା କେବେ ବି ପରୀକ୍ଷାକୁ ଦେଖି ବିଚଳିତ ହୁଅନ୍ତି ନାହିଁ। ମାୟା ଯେକୌଣସି ରୂପରେ ଆସିପାରେ, କିନ୍ତୁ ତୁମେମାନେ ସର୍ବଦା ଯୋଗାଗ୍ନି ପ୍ରଜ୍ୱଳିତ କରି ରଖ, ନଲେଜଫୁଲ ସ୍ଥିତିରେ ରୁହ, ତେବେ ସବୁ ବିଘ୍ନ ସ୍ୱତ ହିଁ ସମାପ୍ତ ହୋଇଯିବ ଏବଂ ତୁମେମାନେ ଅଚଳ ଅଟଳ ସ୍ଥିତିରେ ସ୍ଥିତ ରହିବ। ଆଜିର ସ୍ଲୋଗାନ, ଯଦି ଶୁଦ୍ଧ ସଂକଳ୍ପର ସମ୍ପତ୍ତି ଜମା ହେଉଥିବ ତେବେ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ ହେବ ନାହିଁ। ଯଦି ଶୁଦ୍ଧ ସଂକଳ୍ପର ସମ୍ପତ୍ତି ଜମା ହେଉଥିବ ତେବେ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ ହେବ ନାହିଁ। ଆଜିର ଅବ୍ୟକ୍ତ ଇସାରା। ଏହି ମାସର ଥିମ୍ ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଆଜିର ପଏଣ୍ଟ ପବିତ୍ରତାର ବ୍ୟକ୍ତିତ୍ୱ ଆଧାରରେ ହିଁ ବ୍ରହ୍ମା ବାବା ଆଦିଦେବ ବା ପ୍ରଥମ ରାଜକୁମାର ହୋଇଗଲେ। ସେହିଭଳି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କରି ପ୍ରଥମ ନମ୍ବରର ବ୍ୟକ୍ତିତ୍ୱର ତାଲିକାଭୁକ୍ତ ହୋଇଯାଅ। କାହିଁକିନା ବ୍ରାହ୍ମଣ ଜନ୍ମର ସଂସ୍କାର ହିଁ ପବିତ୍ର ଅଟେ। ତୁମମାନଙ୍କର ଶ୍ରେଷ୍ଠତା ବା ମହାନତା ହିଁ ପବିତ୍ରତା ଅଟେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।